ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ এই শুভ অবসরের আমার সৃষ্টিকর্তা তথা উদ্ধারকর্তা নিত্যজীবিত প্রভু শ্রীকৃষ্ণ বহুমূল্য নামে শুভেচ্ছা জনাই আজ এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার মনমাঞ্ছা পূর্ণ করবে। আসন্তরে প্রভুঙ্কর বাক্য মধ্যকু যা পূর্ব সংক্ষেপে প্রার্থনা করা, ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର, ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛା ହେଲେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଉପଦେଶକ ପୁସ୍ତକର ପ୍ରଥମ ପର୍ବର ପାଞ୍ଚ ପଦରୁ ଆରମ୍ଭ କରି ଚଉଦ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଦେଖନ୍ତୁ ଯେ ବର୍ତ୍ତମାନ ଆମମାନେ ସେହି ପ୍ରକୃତି ବିଷୟ ନେଇ ଅଧ୍ୟୟନ କରିବା ନିମନ୍ତେ ଯିବା, ଆଉ ଯେତେଦୂର ପର୍ଯ୍ୟନ୍ତ ବିଜ୍ଞାନକୁ ବିଚାରରେ ଅଣାଯାଏ ଏହି ସମସ୍ତ ତଥ୍ୟ ଆମମାନଙ୍କର ସମୟ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ତେବେ ଦେଖନ୍ତୁ ପ୍ରଥମ ପର୍ବର ପାଞ୍ଚ ପଦରୁ ସାତ ପଦ ମଧ୍ୟରେ ଏହିପରି ଲେଖା ଅଛି, ମଧ୍ୟ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ, ପୁଣି ଆପଣା ଉଦୟ ସ୍ଥାନକୁ ଯିବା ପାଇଁ ସତ୍ୱର ହୁଏ, ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ, ଆପଣା ପଥରେ ନିତ୍ୟ ନିତ୍ୟ ଘୁରେ ଓ ବାୟୁ ଆପଣା ଚକ୍ରକୁ ପୁନର୍ବାର ଫେରେ, ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ, ନଦୀ ସବୁ ଆପଣା ଆପଣା ଗମନ ସ୍ଥାନକୁ ପୁନର୍ବାର ଗମନ କରନ୍ତି। ଏହା ଅତି କୌତୁହଳର ବିଷୟ ଯେ ଏହି ସମସ୍ତର ସଠିକ୍ ପର୍ଯ୍ୟବେକ୍ଷଣ ସଲୋମନଙ୍କ ସମୟଠାରୁ ଆସିଥିଲା। ପାଞ୍ଚ ପଦରୁ ସାତ ପଦ ମଧ୍ୟରେ ତିନୋଟି କୌତୁହଳଜନକ ଉକ୍ତିକୁ ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମତଃ ସୂର୍ଯ୍ୟ ଉଦିତ ହୁଏ ଓ ସୂର୍ଯ୍ୟ ଅସ୍ତ ହୁଏ। ଯଦିଓ ଆମେ ଜାଣୁ ଯେ ଏହା ପୃଥିବୀର ପରିକ୍ରମା ହେତୁ ଘଟିଥାଏ, ମାତ୍ର ତଥାପି ଆମେ ସୂର୍ଯ୍ୟର ଉଦୟ ଓ ଅସ୍ତ ଉପରେ ନିର୍ଭର କରୁ ଓ ଏଥିରେ କୌଣସି ବ୍ୟତିକ୍ରମ ଘଟେ ନାହିଁ। ଆମେ ପୃଥିବୀର ଏକ ପ୍ରାନ୍ତରେ ଛିଡ଼ା ହୋଇଅଛୁ ଓ ଏହା ଆମମାନଙ୍କୁ ଏହିପରି ଦେଖାଯାଏ ସତେ ଯେପରି ସୂର୍ଯ୍ୟ ଉଦୟ ହୁଏ ଓ ଅସ୍ତ ହୋଇଯାଏ। ମାତ୍ର ଏକ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ନିୟମିତ ଭାବରେ ଗତି କରେ, ଉଦୟ ହୁଏ ଓ ଅସ୍ତ ହୁଏ। ଏହା ନିର୍ଦ୍ଦିଷ୍ଟ ନିୟମକୁ ମାନି ଚଳେ। ଦ୍ୱିତୀୟରେ ଆମେ ଦେଖୁଛୁ ବାୟୁ ଦକ୍ଷିଣ ଦିଗକୁ ଯାଏ ଓ ଉତ୍ତର ଦିଗକୁ ଫେରେ। ବାୟୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ ଗତି କରେ, ଏହା ଏକ ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ଗତି କରେ। ମାତ୍ର ସଲୋମନ ତାହା କିପରି ଜାଣିଲେ? ତୃତୀୟରେ ନଦୀ ସବୁ ସମୁଦ୍ରକୁ ବହିଯାଆନ୍ତି ତଥାପି ସମୁଦ୍ର ପୂର୍ଣ୍ଣ ହୁଏ ନାହିଁ। ସଲୋମନ ଏଠାରେ ପରୋକ୍ଷ ଭାବରେ ବାଷ୍ପୀକରଣର ନିୟମକୁ ପ୍ରକାଶ କରନ୍ତି, ଯାହାକି ଜଳୀୟ ବାଷ୍ପ ଉତ୍ତୋଳିତ ହୋଇ ବାୟୁମଣ୍ଡଳ ମଧ୍ୟକୁ ପ୍ରବେଶ କରେ। ଏହାପରେ ଏଥିସହିତ ପବନ ବହେ, ସେହି ଜଳୀୟ ବାଷ୍ପକୁ ଧରାପୃଷ୍ଠ ଉପରେ ବହାଏ ଓ ପୃଥିବୀ ଉପରେ ତାହା ଢାଳେ। କିନ୍ତୁ ଏହି ସମସ୍ତ ଏକ ନିର୍ଦ୍ଦିଷ୍ଟ ନିୟମକୁ ଅନୁସରଣ କରେ, ମାତ୍ର କୌଣସି ବିଷୟ ମନ ମୁତାବକ ଘଟେ ନାହିଁ ବା ମନକୁ ମନ ଘଟେ ନାହିଁ। ଏହି ଉପଦେଶକ ପ୍ରଥମ ପର୍ବର ଚାରିପଦକୁ ମିଶାଇ ପ୍ରକୃତିର ନିୟମ ସମ୍ବନ୍ଧୀୟ ଆମେ ଚାରୋଟି ଚମତ୍କାର ଉକ୍ତି ଲକ୍ଷ୍ୟ କରିବାକୁ ପାରୁଅଛୁ, ଯାହାକି ମନୁଷ୍ୟ ଆଜି ଯାହା ଜାଣେ ତଦନୁଯାୟୀ ତହିଁର ଅର୍ଥ ପ୍ରକାଶ କରେ ଓ ଖାପ ଖାଏ। ଏହି ବିଷୟକୁ ନେଇ ଆପଣ ଯଦି ପ୍ରଭୁ ଯୀଶୁ ଏହି ଜଗତକୁ ଆଗମନ କରିବା ପୂର୍ବର 1000 ବର୍ଷର ଅନ୍ୟାନ୍ୟ ଲେଖାଗୁଡ଼ିକ ସହିତ ତୁଳନା କରିବେ, ତାହେଲେ ଆପଣ ଲକ୍ଷ୍ୟ କରିବାକୁ ପାରିବେ ଯେ ଈଶ୍ୱରଙ୍କ ବାକ୍ୟର ସତ୍ୟାସତ୍ୟ ସହିତ ସେହିସବୁ ଖାପ ଖାଏ ନାହିଁ। ସେହି ସମସ୍ତ ଲେଖାଗୁଡ଼ିକ ଏକ ଭ୍ରାନ୍ତ ଉପସଂହାର ଓ ଅନ୍ଧବିଶ୍ୱାସରେ ଉପନୀତ ହୁଏ। ଏଠାରେ ଆମେ ପ୍ରଥମ ପର୍ବର 8 ପଦରେ ଆଉ ଏକ ଚମତ୍କାର ପର୍ଯ୍ୟବେକ୍ଷଣର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମ ପର୍ବର 8 ପଦରେ ଲେଖା ଅଛି, ସମଗ୍ର ବିଷୟ କ୍ଲାନ୍ତିପୂର୍ଣ୍ଣ, ମନୁଷ୍ୟ ତାହା ବର୍ଣ୍ଣନା କରିପାରେ ନାହିଁ, ଚକ୍ଷୁ ଦର୍ଶନରେ ତୃପ୍ତ ନୁହେଁ କିମ୍ବା କର୍ଣ୍ଣ ଶ୍ରବଣରେ ତୃପ୍ତ ନୁହେଁ। ପ୍ରକୃତରେ ଏହା ସତ୍ୟ, ମନୁଷ୍ୟର ଚକ୍ଷୁ ଯେତେ ଦେଖିଲେ ମଧ୍ୟ ଆହୁରି ଅଧିକ କିଛି ଦେଖିବାକୁ ଚାହେଁ ଓ କର୍ଣ୍ଣ ଯେତେ ଶୁଣିଲେ ମଧ୍ୟ ଆହୁରି କିଛି ଶୁଣିବାକୁ ଚାହେଁ। ତାହାର ଚକ୍ଷୁ ଓ କର୍ଣ୍ଣ କେବେ ହେଲେ ତୃପ୍ତ ନୁହେଁ। ସେ ସମସ୍ତ ବିଷୟକୁ ଅନୁସନ୍ଧାନ କରିବାକୁ ଚାହେଁ, କିନ୍ତୁ ମନୁଷ୍ୟ କେବେ ହେଲେ ସମ୍ପୂର୍ଣ୍ଣ ଭାବେ ସମଗ୍ର ବିଶ୍ୱକୁ ଅନୁସନ୍ଧାନ କରି ସମାପ୍ତ କରିପାରିବ ନାହିଁ। ସେ ସମଗ୍ର ବିଶ୍ୱକୁ ଅନୁସନ୍ଧାନ କରି ଆବିଷ୍କାର କରିପାରିବ ନାହିଁ। ସେ ଯେତେ ଅଧିକ ଶିକ୍ଷା କରିବ, ସେ ଦେଖିବ ଯେ ତାହାକୁ ଆହୁରି ଅଧିକ ଶିକ୍ଷା କରିବା ଆବଶ୍ୟକ ବା ଅନୁସନ୍ଧାନ କରିବା ଆବଶ୍ୟକ। ଆଉ ଏହା ହିଁ ହେଉଛି କ୍ଲାନ୍ତିପୂର୍ଣ୍ଣ। ଏହି ଦୃଶ୍ୟ ଜଗତ କ୍ଷୁଦ୍ର ମନୁଷ୍ୟ ନିମନ୍ତେ ଅନେକ ବୃହତ୍, ତଥାପି ଈଶ୍ୱରଙ୍କ ସୃଷ୍ଟ ପ୍ରାଣୀ ଜଗତ ମଧ୍ୟରେ ମନୁଷ୍ୟ ହିଁ କେବଳ ଜଣେ ଯେ କି ସମଗ୍ର ବିଶ୍ୱକୁ ଭଲ ଭାବେ ବୁଝିପାରିବା ନିମନ୍ତେ ସମର୍ଥ। ମାତ୍ର ମନୁଷ୍ୟର ଚକ୍ଷୁ ଓ କର୍ଣ୍ଣ ଯେତେ ଦେଖିଲେ ଓ ଶୁଣିଲେ ମଧ୍ୟ ତୃପ୍ତ ନୁହେଁ। ସେ ସମସ୍ତ ବିଷୟକୁ ତନତନ କରି ଅନୁସନ୍ଧାନ କରିବାକୁ ଚାହେଁ। ପ୍ରଥମ ପର୍ବର 9 ଓ 10 ପଦରେ ଲେଖା ଅଛି, ଯାହା ହୋଇଅଛି ତାହା ହିଁ ହେବ, ଓ ଯାହା କରାଯାଇଅଛି ତାହା ହିଁ କରାଯିବ। ପୁଣି ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ, ଯହି ବିଷୟରେ ମନୁଷ୍ୟମାନେ କହନ୍ତି, ଦେଖ ଏହା ନୂତନ, ଏପରିକି କୌଣସି ବିଷୟ ଅଛି? ତାହା ତ ଏଥିପୂର୍ବେ ଆମମାନଙ୍କ ପୂର୍ବକାଳୀନ ସମୟରେ ଥିଲା। ପ୍ରକୃତିରେ ଦେଖିବାକୁ ଗଲେ ସୂର୍ଯ୍ୟ ତଳେ ଆମେ ଯାହା କିଛି ଲକ୍ଷ୍ୟ କରୁଅଛୁ ତାହା ନୂତନ ନୁହେଁ, କାରଣ ଏ ଜଗତରେ ସେପରି କୌଣସି ବିଷୟ ନାହିଁ ଯାହାକି ଈଶ୍ୱରଙ୍କ ବୋଧର ଅଗମ୍ୟ ଓ ତାହାଙ୍କ ଇଚ୍ଛା ବହିର୍ଭୂତ ଓ ତାହାଙ୍କ ଜ୍ଞାନର ଅଗୋଚର ବା ତାହାଙ୍କ ଦ୍ୱାରା ସୃଷ୍ଟ ନୁହେଁ। ଟେଲିଭିଜନ କୁହନ୍ତୁ, କମ୍ପ୍ୟୁଟର କୁହନ୍ତୁ, କିମ୍ବା ପରମାଣୁ ବୋମା କୁହନ୍ତୁ, କୌଣସି ବିଷୟ ନୂତନ ନୁହେଁ। ମନୁଷ୍ୟର ସ୍ଥିତି ପୂର୍ବରୁ ହିଁ ଏହିସବୁର ସ୍ଥିତି ରହିଅଛି। ମାତ୍ର ମନୁଷ୍ୟ ଯାହାସବୁ କରିଅଛି ତାହା କେବଳ ତହିଁର ସ୍ଥିତିକୁ ନେଇ ତାହାକୁ ଭିନ୍ନ ଭିନ୍ନ ରୂପ ଦେଇଅଛି ଅଥବା ତାହାକୁ ବ୍ୟବହାରଯୋଗ୍ୟ କରିଅଛି। ହଁ, ଆପଣ କହିପାରନ୍ତି, ତାହେଲେ କମ୍ପ୍ୟୁଟର କ'ଣ ନୂତନ ନୁହେଁ? ପ୍ରକୃତରେ ନୁହେଁ, କାରଣ ଈଶ୍ୱର ଆମମାନଙ୍କୁ କମ୍ପ୍ୟୁଟର ମସ୍ତିଷ୍କ ଦେଇ ନିର୍ମାଣ କରିଅଛନ୍ତି ଓ ବୈଦ୍ୟୁତିକ ସ୍ନାୟୁ ସମ୍ପର୍କୀୟ ପ୍ରଣାଳୀରେ ନିର୍ମାଣ କରିଅଛନ୍ତି। ଏକ ଯାନ୍ତ୍ରିକ କମ୍ପ୍ୟୁଟର ମନୁଷ୍ୟକୁ ବାସ୍ତବ ପରିତୃପ୍ତି ଦେଇପାରେ ନା। ମନୁଷ୍ୟ ଶିକ୍ଷା କରିଅଛି ଯେ ଏହି ସମସ୍ତ ବିଷୟ ମଧ୍ୟରୁ କୌଣସି ବିଷୟ ତାହାକୁ ନୂତନତ୍ୱ ଦେଇପାରିନାହିଁ, କାରଣ ସୂର୍ଯ୍ୟ ତଳେ ଏପରି କୌଣସି ନୂତନ ବିଷୟ ନାହିଁ। ପାରିପାର୍ଶ୍ୱିକ ଅବସ୍ଥା ବଦଳି ଯାଇପାରେ ଓ ହୋଇପାରେ ଚାରିଆଡ଼େ ନୂଆ ଯନ୍ତ୍ରପାତି ବା ବସ୍ତୁବାଦୀ ବିଷୟ ପ୍ରଭୃତି ଦୃଷ୍ଟିଗୋଚର ହୋଇପାରେ, ମାତ୍ର ପ୍ରକୃତରେ ଦେଖିବାକୁ ଗଲେ ସୂର୍ଯ୍ୟ ତଳେ କୌଣସି ନୂତନ ବିଷୟ ନାହିଁ। ମନୁଷ୍ୟ ମନୁଷ୍ୟ ହିଁ ହୋଇ ରହେ, କେବଳ ଯୁଗ ପରେ ଯୁଗ ମଞ୍ଚ ସ୍ଥାପନାର ଶୈଳୀରେ କିଛିଟା ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଗୋଟିଏ ବିଷୟ ଅଛି ଯାହାକି ନୂତନ, ଆଉ ତାହା ହେଉଛି ନୂତନ ଜନ୍ମ। ଏହା ଶାରୀରିକ ନୁହେଁ, ମାତ୍ର ଆତ୍ମିକ। ଆତ୍ମିକ ଜୀବନରେ ନୂତନ ହୃଦୟ ଓ ସ୍ୱଭାବ ଧାରଣ କରିବା ହେଉଛି ପ୍ରକୃତ ନୂତନତ୍ୱ। ଏହା ଏକ ବିଷୟ ଯାହାକି ଯେତେବେଳେ ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣଙ୍କର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରନ୍ତି ସେତେବେଳେ ଏହା ଆପଣଙ୍କ ଜୀବନରେ ଘଟେ। ଏହା ମନୁଷ୍ୟକୃତ ନୁହେଁ, ମାତ୍ର ଈଶ୍ୱରକୃତ। ଦ୍ୱିତୀୟ କରିନ୍ଥୀୟ 5:17 ଲେଖା ଅଛି, ଅତଏବ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ଏହା ହିଁ ହେଉଛି ବାସ୍ତବ ନୂତନତ୍ୱ। ପ୍ରଥମ ପର୍ବରେ 11 ଲେଖା ଅଛି, ପୂର୍ବକାଳୀନ ଲୋକମାନଙ୍କ ବିଷୟରେ କିଛି ସ୍ମରଣ ନଥାଏ, କିଓବା ଭବିଷ୍ୟତ କାଳରେ ଯେଉଁମାନେ ଉତ୍ପନ୍ନ ହେବେ ସେମାନଙ୍କ ସ୍ମରଣ ହିଁ ଉତ୍ତରକାଳୀନ ଭବିଷ୍ୟତ ଲୋକମାନଙ୍କ ମଧ୍ୟରେ ନଥିବ। ଜ୍ଞାନୀ ରାଜା ସଲମନ୍ ବିଜ୍ଞାନ ଅଧ୍ୟୟନ କରି ପରିତୃପ୍ତି ଲାଭ କରିବା ନିମନ୍ତେ ଚେଷ୍ଟା କରିଥିଲେ, ମାତ୍ର ଶେଷରେ ତାହାଙ୍କୁ ଏହି ଉପସଂହାରରେ ପହଞ୍ଚିବାକୁ ହେଲା ଯେ ପୂର୍ବକାଳୀନ ବିଷୟ ସବୁର କିଛି ସ୍ମରଣ ନଥାଏ। ମନୁଷ୍ୟ ବିଶେଷ ବୋଲି ବିବେଚିତ ହେବା ନିମନ୍ତେ ଚେଷ୍ଟା କରେ। ସେ ଲୋକମାନଙ୍କ ଦୃଷ୍ଟିରେ ନିଜକୁ ପ୍ରତିଷ୍ଠିତ କରାଇବା ନିମନ୍ତେ ଏହି ଜଗତରେ ପ୍ରତ୍ୟେକ ବିଷୟକୁ ଚେଷ୍ଟା କରେ, ମାତ୍ର ଏହା ଦୀର୍ଘସ୍ଥାୟୀ ନୁହେଁ। ସେ ଏହି ଜଗତରୁ ବିଦାୟ ନେବା ପରେ ଆଉ ସ୍ମରଣରେ ରହେ ନାହିଁ। ଆପଣ କ'ଣ 50 ବର୍ଷ ତଳର ଲୋକପ୍ରିୟ ଚିତ୍ତ ବିନୋଦନକାରୀମାନଙ୍କୁ ସ୍ମରଣ କରନ୍ତି? ଆପଣ କ'ଣ 50 ବର୍ଷ ତଳର କ୍ରୀଡ଼ାବିତ୍ମାନଙ୍କୁ ସ୍ମରଣ କରନ୍ତି? ଆମମାନଙ୍କର ସ୍ମରଣ ଶକ୍ତି ସେତେଦୂର ଦୀର୍ଘସ୍ଥାୟୀ ନୁହେଁ। ଆମେମାନେ ପରମୁହୂର୍ତ୍ତରେ ଭୁଲି ଯାଇଥାଉ ଓ ଆମେମାନେ ତାହାକୁ ଆଉ ପୁନର୍ବାର ସ୍ମରଣ କରିବାକୁ ଚାହୁଁନା। ଆପଣ ଦେଖନ୍ତୁ, ଏହି ବ୍ୟକ୍ତି ସଲୋମନ୍ ଏକ ଚମତ୍କାର ଅନୁସନ୍ଧାନ ଚଳାଉଛନ୍ତି ଓ ସେ ସେହିସବୁକୁ ତାହାଙ୍କର ଜୀବନର ଗବେଷଣାଗାର ମଧ୍ୟରେ ପ୍ରସ୍ତୁତ କରୁଅଛନ୍ତି। ମନୁଷ୍ୟ ନିମନ୍ତେ ଯେଉଁ ସମସ୍ତ ବିଷୟ ସହଜରେ ମିଳେ, ସେ ସେହି ସମସ୍ତ ବିଷୟ ନେଇ ଅନୁସନ୍ଧାନ ଚଳାଇଛନ୍ତି। ତାହାଙ୍କ ସମୟରେ ସେ ତାହାଙ୍କର ସ୍ଥିତିକୁ ନେଇ ତାଙ୍କର ପସନ୍ଦ ଅନୁଯାୟୀ ଯେକୌଣସି କ୍ଷେତ୍ର ମଧ୍ୟକୁ ଯିବା ନିମନ୍ତେ ସମର୍ଥ ହୋଇଥିଲେ। ଏପରିକି ସଲୋମନ୍ ତାହାଙ୍କର ଜୀବନକାଳରେ ଯାହାସବୁ କରିଥିଲେ, ସେହିସବୁ ଆଜି ଅନେକ ଲୋକ କରିବା ନିମନ୍ତେ ସମର୍ଥ ହେବେ ନାହିଁ। ସେ ପ୍ରଥମେ ନିଜକୁ ପ୍ରକୃତିର ନିୟମଗୁଡ଼ିକୁ ଅନୁଧ୍ୟାନ କରିବା ନିମନ୍ତେ ଦେଇଥିଲେ, ମାତ୍ର ସେ ସେହି ପ୍ରକୃତି ଓ ବିଜ୍ଞାନ ମଧ୍ୟରୁ ଏପରି କୌଣସି ନୂତନ ବିଷୟ ଶିକ୍ଷା କରିପାରିଲେ ନାହିଁ ଯାହାକି ତାହାଙ୍କ ଜୀବନରେ ନୂତନତ୍ୱ ଆଣିଥିଲା। ଏହାପରେ ଆମେ ଜ୍ଞାନ ଓ ଦାର୍ଶନିକ ବିଚାର କ୍ଷେତ୍ରରେ ସଲୋମନଙ୍କର ପରବର୍ତ୍ତୀ ଅନୁସନ୍ଧାନ ଲକ୍ଷ୍ୟ କରିବାକୁ ଯିବା। ପ୍ରଥମ ପର୍ବର 12 ଓ 13 ପଦରେ ଏହିପରି ଲେଖା ଅଛି, ମୁଁ ଉପଦେଶକ ଜେରୁସାଲମରେ ଇସ୍ରାଏଲ ଉପରେ ରାଜା ଥିଲି, ପୁଣି ଆକାଶ ତଳେ କୃତ ସମସ୍ତ ବିଷୟ ଜ୍ଞାନ ଦ୍ୱାରା ଆଲୋଚନା ଓ ଅନୁସନ୍ଧାନ କରିବା ପାଇଁ ମନୋଯୋଗ କଲି। ଏତଦ୍ୱାରା ପରମେଶ୍ୱର ଯେ ମନୁଷ୍ୟ ସନ୍ତାନଗଣକୁ ବ୍ୟସ୍ତ ହେବାକୁ ଦେଇଅଛନ୍ତି, ଏହା ଅତ୍ୟନ୍ତ କ୍ଲେଶଜନକ। ଦେଖନ୍ତୁ, ସଲୋମନ୍ ଜଗତର ଦର୍ଶନଶାସ୍ତ୍ର ଅଧ୍ୟୟନ କରିବାରେ ଅନେକ ସମୟ ଅତିବାହିତ କରିଥିଲେ। ସେ ଖ୍ରୀଷ୍ଟଙ୍କର ପାଖାପାଖି 1000 ବର୍ଷ ପୂର୍ବରୁ ବାସ କରୁଥିଲେ ଓ ଯେହେତୁ ଆମେ ଖ୍ରୀଷ୍ଟଙ୍କର ପରବର୍ତ୍ତୀ 2000 ବର୍ଷ ମଧ୍ୟରେ ବାସ କରୁଅଛୁ, ତେଣୁକରି 3000 ବର୍ଷ ଅତିକ୍ରମ କରିଯାଇଛି। ମନୁଷ୍ୟ ସେହି ସମୟର ଯନ୍ତ୍ରପାତି ଓ ବସ୍ତୁ ସକଳ ସହିତ ଅନେକ ପରିମାଣରେ ଉପରକୁ ଉଠିଆସିଛି, ମାତ୍ର ପ୍ରକୃତରେ ଦେଖିବାକୁ ଗଲେ 3000 ବର୍ଷ ପୂର୍ବେ ମନୁଷ୍ୟ ଯେଉଁ ଜ୍ଞାନ ଓ ଦର୍ଶନଶାସ୍ତ୍ର ବିଷୟରେ ଜାଣିଥିଲା, ସେହିସବୁ ବିଷୟରେ ସେ ବର୍ତ୍ତମାନ ଆଉ ଅଧିକ କିଛି ଜାଣେ ନାହିଁ। ଜ୍ଞାନ ଓ ଦର୍ଶନଶାସ୍ତ୍ରରେ କୌଣସି ଉନ୍ନତି ଘଟିନାହିଁ, କେବଳ ସେହିସବୁ ହୃଦୟକୁ ପରିତୃପ୍ତ କରିପାରନ୍ତି ନାହିଁ। ପ୍ରଥମ ପର୍ବର 14 ପଦରେ ଲେଖା ଅଛି, ସୂର୍ଯ୍ୟ ତଳେ କୃତ ସମସ୍ତ କାର୍ଯ୍ୟ ମୁଁ ନିରୀକ୍ଷଣ କରିଅଛି, ଆଉ ଦେଖ ସବୁ ଅସାର, ବାୟୁର ପଶ୍ଚାଦ୍ଧାବନ ମାତ୍ର। ପ୍ରକୃତରେ ଏହା ସତ୍ୟ। ସମସ୍ତ ପ୍ରକାର ଦାର୍ଶନିକ ଚିନ୍ତାଧାରା ଆପଣଙ୍କୁ ଏକ ଅନ୍ଧକାର ଗଳି ମଧ୍ୟରେ କଢ଼ାଇ ନେବ, ଅର୍ଥାତ୍ ଆପଣ ସେ ସମସ୍ତ ବିଷୟ ଅଧ୍ୟୟନ କରିପାରନ୍ତି, ମାତ୍ର ଏଥିରେ କୌଣସି ଲାଭ ନାହିଁ। ଆପଣ ଜଣେ ବିନାଶପ୍ରାପ୍ତ ପାପୀକୁ ନେଇ ତାହାକୁ ଭଲଭାବେ ଶିକ୍ଷାଗତ ଯୋଗ୍ୟତା ଦେଇ ତାହାର ସମସ୍ୟାକୁ ସମାଧାନ କରିଦେଇପାରିବେ ନାହିଁ। ଦାର୍ଶନିକ ଚିନ୍ତାଧାରା ଓ ମନସ୍ତତ୍ୱ ମନୁଷ୍ୟର ସ୍ୱଭାବକୁ ବଦଳାଇପାରିବ ନାହିଁ, କେବଳ ମନୁଷ୍ୟର ପୁରାତନ ସ୍ୱଭାବକୁ ସଂଶୋଧିତ କରିପାରିବ ନାହିଁ। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ନିଜର ଦାର୍ଶନିକ ଚିନ୍ତାଧାରାରେ ପରିଚାଳିତ ହେବା ପାଇଁ ଆଗେଇ ଯାଆନ୍ତି, କିନ୍ତୁ ଆମମାନଙ୍କର ଦାର୍ଶନିକ ଚିନ୍ତାଧାରା ଆମମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ, ଆମମାନଙ୍କୁ ପାପରୁ ଉଦ୍ଧାର କରିପାରିବ ନାହିଁ, ଆମମାନଙ୍କୁ ସେହି ଧାର୍ମିକ ଜୀବନଯାପନ କରିବା ପାଇଁ ଶକ୍ତି ଦେଇପାରିବ ନାହିଁ। ଆଜି ଅନେକ ଲୋକ ଦାର୍ଶନିକ ଚିନ୍ତାଧାରାରେ ପରିଚାଳିତ ହୋଇ ବିନାଶର ପଥରେ ଗତି କରିଅଛନ୍ତି। ସେମାନେ ଈଶ୍ୱରଙ୍କର ବାକ୍ୟ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ, ସେମାନେ ଈଶ୍ୱରଙ୍କର ବାକ୍ୟ ଅଧ୍ୟୟନ କରନ୍ତି ନାହିଁ। ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ତାହା ଉପରେ ଚିନ୍ତା କରନ୍ତି ନାହିଁ, ତାହାକୁ ଗବେଷଣା କରନ୍ତି ନାହିଁ। ମାତ୍ର ଯେଉଁ ବିଷୟରେ କିଛି ମୂଲ୍ୟ ନାହିଁ, ଯେଉଁ ବାକ୍ୟର କୌଣସି ମୂଲ୍ୟ ନାହିଁ, ତାହା ଉପରେ ସେମାନେ ଆଲୋଚନା କରି ଅଯଥାରେ ସମୟ ଅତିବାହିତ କରନ୍ତି, ମନୁଷ୍ୟମାନଙ୍କର କାଳ୍ପନିକ ଚିନ୍ତାଧାରାରେ ପରିଚାଳିତ ହୁଅନ୍ତି, କାଳ୍ପନିକ ବିଷୟଗୁଡ଼ିକୁ ସତ୍ୟ ବିଷୟ ବୋଲି ଭାବନ୍ତି, ମାତ୍ର ସତ୍ୟ ବିଷୟକୁ ଗ୍ରହଣ କରନ୍ତି ନାହିଁ। ପ୍ରିୟ ବନ୍ଧୁ, ଆମେମାନେ ଯଦି ଦାର୍ଶନିକ ଚିନ୍ତାଧାରା ଦ୍ୱାରା ପରିଚାଳିତ ହେବା, ତାହେଲେ ଆମମାନେ ଅନ୍ଧକାର ମଧ୍ୟକୁ ଗମନ କରିବା, କାରଣ ମନୁଷ୍ୟର ଦାର୍ଶନିକ ଚିନ୍ତାଧାରା ମନୁଷ୍ୟକୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରିବ ନାହିଁ। କାରଣ ମନୁଷ୍ୟ କେବେ ହେଲେ ନିଜର ଦାର୍ଶନିକ ଚିନ୍ତାଧାରା ଦ୍ୱାରା ଈଶ୍ୱରଙ୍କର ଚିନ୍ତାଧାରାକୁ ଜାଣିପାରିବ ନାହିଁ, କାରଣ ଈଶ୍ୱରଙ୍କର ମନକୁ କିଏ ବୁଝିପାରେ, କିଏ ଜାଣିପାରେ? ଆଉ ଈଶ୍ୱର ତାହାଙ୍କର ଚିନ୍ତାଧାରା, ତାହାଙ୍କର ଯୋଜନା, ତାହାଙ୍କର କଳ୍ପନା, ତାହାଙ୍କର ଅଭିମତ, ତାହାଙ୍କର ଇଚ୍ଛା ତାଙ୍କର ବାକ୍ୟ ମଧ୍ୟ ଦେଇ ପ୍ରକାଶ କରିଅଛନ୍ତି। କିନ୍ତୁ ମନୁଷ୍ୟ ଈଶ୍ୱରଙ୍କର ବାକ୍ୟ ମଧ୍ୟ ଦେଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ ନାହିଁ, ମାତ୍ର ସେ ନିଜର ଚିନ୍ତାଧାରା ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ପାଇଁ ଚାହେଁ। ତାହିଁ ହେଉଛି ମନୁଷ୍ୟର ଭ୍ରାନ୍ତ ଚିନ୍ତାଧାରା, ଆଉ ତାହିଁ ହେଉଛି ଭ୍ରାନ୍ତ ଦାର୍ଶନିକ ଚିନ୍ତାଧାରା। ମନୁଷ୍ୟ ସଦାବେଳେ ପାପ ପଥରେ ବିଶେଷ ଅଗ୍ରସର ହୁଏ, ପାପ କରିବାକୁ ସେ ଭଲ ପାଏ, କାରଣ ପାପ କରିବା ହେଉଛି ତାହାର ସ୍ୱଭାବଗତ ପ୍ରକୃତି। ଆପଣ ଦେଖନ୍ତୁ, ଗୋଟିଏ ସାନ ପିଲାକୁ ଆପଣ ମିଛ କହିବା ପାଇଁ ଶିଖେଇ ନାହାନ୍ତି, କିନ୍ତୁ ସେ ଯଦି କୌଣସି ଭୁଲ କରେ, ଆପଣ ଯଦି ତାହାକୁ ପଚାରିବେ, ତାହେଲେ ସେ ଭୟରେ ମିଛ କହିବ, କାରଣ ଏହା ହେଉଛି ତାହାର ପ୍ରବୃତ୍ତି। ଏବଂ ମନୁଷ୍ୟ ଅତି ସହଜରେ ପାପରେ ପତିତ ହୁଏ, କାରଣ ଆମମାନେ ପାପ କରିବାରୁ ଯେ ପାପୀ ହେଉ ତାହା ନୁହେଁ, ମାତ୍ର ଆମମାନେ ପାପୀ ହୋଇଥିବାରୁ ଆମମାନେ ପାପ କରୁ। ତେଣୁକରି ଏ କ୍ଷେତ୍ରରେ ଦାର୍ଶନିକ ଚିନ୍ତାଧାରା କେବେ ହେଲେ ମନୁଷ୍ୟକୁ ସତ୍ପଥରେ କଢ଼ାଇ ନେଇପାରିବ ନାହିଁ, ସେ ଉଦ୍ଧାରର ପଥରେ କଢ଼ାଇ ନେଇପାରିବ ନାହିଁ। ଜ୍ଞାନୀ ରାଜା ସୋଲୋମନ ଯେତେବେଳେ ସେ ଏହି ସମସ୍ତ ବିଷୟକୁ ଅନୁସନ୍ଧାନ କଲେ, ସେ ଦେଖିଲେ ଏସବୁରେ କୌଣସି ପ୍ରକାର ନୂତନତ୍ୱ କିଛି ନାହିଁ, ଏହାର କୌଣସି ମୂଲ୍ୟ ନାହିଁ, ଏହାସବୁ ଅସାର, ଏହାର କୌଣସି ପ୍ରକାର ଉନ୍ନତି ଘଟି ନାହିଁ, ଏହା ଯେପରି ଥିଲା ସେପରି ରହିଅଛି। ପ୍ରିୟ ବନ୍ଧୁ, ଆଜି ଅନେକ ଲୋକ ପ୍ରକୃତିକୁ ପୂଜା କରନ୍ତି, ପ୍ରକୃତିକୁ ଈଶ୍ୱର ବୋଲି ମାନନ୍ତି, ପ୍ରକୃତିର ଭୟଙ୍କର ରୂପକୁ ଦେଖି ଭୟ କରନ୍ତି, ମାତ୍ର ଏହି ସବୁ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଏବଂ ଈଶ୍ୱରଙ୍କ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ। ଏହିସବୁ ଈଶ୍ୱରଙ୍କ ଦ୍ୱାରା ପୂର୍ବରୁ ନିରୂପିତ ହୋଇ ରହିଅଛି। ଏ ସମସ୍ତ ଈଶ୍ୱରଙ୍କର ଆଜ୍ଞା କେବେ ହେଲେ ଲଙ୍ଘନ କରିପାରେ ନାହିଁ, ଏହି ସମସ୍ତ ଈଶ୍ୱରଙ୍କର ସ୍ଥାପିତ ନିୟମର କେବେ ହେଲେ ବ୍ୟତିକ୍ରମ ଘଟାଇପାରେ ନାହିଁ, କାରଣ ଏହି ସମସ୍ତ ବିଷୟ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ଓ ନିୟନ୍ତ୍ରିତ, ଏ ସମସ୍ତ ପୂର୍ବରୁ ରହିଅଛି। ତେଣୁକରି ପ୍ରିୟ ବନ୍ଧୁ, ଆମେମାନେ ପ୍ରକୃତିର ଭୟଙ୍କର ରୂପକୁ ଦେଖି ପ୍ରକୃତିକୁ ଆମମାନେ ପୂଜା କରିବା ଉଚିତ ନୁହେଁ, ମାତ୍ର ସେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖି ଆମମାନେ ଈଶ୍ୱରଙ୍କର ପ୍ରଶଂସା କରିବା ଉଚିତ। ଆମମାନେ ଜାଣି ରଖିବା ଉଚିତ, ଏହି ସମସ୍ତ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ, ଏଥିରେ ଆଉ କୌଣସି ପ୍ରକାର ନୂତନତ୍ୱ ନାହିଁ। ତେଣୁକରି ଆସୁ ଆମମାନେ ନିଜର ଦାର୍ଶନିକ ଚିନ୍ତାଧାରା ଦ୍ୱାରା ପରିଚାଳିତ ନ ହୋଇ ବା ଆମମାନେ ପ୍ରକୃତିକୁ ପୂଜା ନ କରି ଆମମାନେ ଈଶ୍ୱରଙ୍କ ଉପାସନା କରୁ, ଈଶ୍ୱରଙ୍କୁ ପୂଜା କରୁ, ଏବଂ ଈଶ୍ୱରଙ୍କର ଚିନ୍ତାଧାରା ଯେପରି ଆମମାନେ ଧାରଣ କରିପାରିବା ସେଥିପାଇଁ ତାଙ୍କର ବାକ୍ୟରେ ମନୋନିବେଶ କରି ସେ ବାକ୍ୟ ଅନୁଯାୟୀ ନିଜର ଜୀବନକୁ ସଜାଡ଼ୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, ODRTTV@radio882.com। তেবে আজি পাই এঠারে রখুছু, নমস্কার।